वासुदेवाय ॐ नमो भगवते वासुदेवाय ॐ नमो भगवते वासुदेवाय श्रीमद्भागवतम दशम स्कंद छयासी अध्याय श्लोक 35 नमस्तुभ्यं भगवते नमस्तुभ्यं भगवते कृष्णाया कुंठमेधसे कृष्णाया कुंठमेधसे नारायणाय ऋषये नारायणाय ऋषये सुशांतं तपयुषे सुशांतं तपयुषे नमस्तुभ्यं भगवते कृष्णाया कुंठमेधसे नारायणाय ऋषये 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 सुशांतं तपयुषे शुक्रानुवाद आपण चिर अकुंठ ज्ञान संपन्न परमेश्वर भगवान श्रीकृष्ण आपणको नमस्कार करूछि सर्वदा पूर्ण शांति रे तपस्यारत ऋषि नरनारायण को नमस्कार करूछि भागवतरे बजाउछि श्री विश्वनाथ चक्रवर्ती ठाकुर भाष्य प्रदान करिसंदि जे भगवान कृष्ण को किछु दिन पई ताको गृह रे अवस्थान करबा निमित्त उत्साह देवा को राजा ए प्रार्थना समूह निवेदन करिसंदि राजा भावितले जेतु भगवान संस्पर्श जे कोनसी व्यक्ति को भ्रांति और संदेह रे मुक्त करि पारे मो गृह कृष्ण उपस्थिति मोर बुद्धि को शक्तिशाली करद्वारा मुझ जागतिक माया को दूरीभूत करी नरनारायण ऋषि रूपे विस्तार रे भगवान समग्र भारत भूमि कल्याण निमित्त सर्वदा बद्रिकाश्रम बास करपाई अंत पक्षे किसी दिन यठार अवस्थान द्वारा से मिथिला भूमि सौभाग्य हे तो सृष्टि करे जेहेतु शांति और सरलता प्रति भगवान कृष्ण को अनुराग रही से अवश्य ही द्वारकार अत्यधिक ऐश्वर्य तुलन मोर साधारण गृह को अधिक पसंद करेंगे हरे कृष्ण समस्त भक्त सज्जन बृंद मातृवृंद आपण मान गांव भागवत कथा को स्वागत जना जाऊँ आम गत काली 31 नंबर प्रथम कथा कही 32 रु 34 कौन सी नाला भागवत ना तेणु 35 श्लोक पाठ कले आम तीनो श्लोक पाठ करद पूर्व श्लोक तीनोटी 32 श्लोक कहुच्छे भगवान को पूर्व आम गत काली कही कि भाव से भगवान प्रार्थना करसंदी ତେଣୁ ଏଠି କୁହାଯାଉଛି ବତିଶ ନମ୍ବର ଶୁକ୍ର କହୁଛନ୍ତି, ଆପଣ କହିଥିଲେ ମୋର ଏକାନ୍ତ ଭକ୍ତ ଅପେକ୍ଷା ଅନନ୍ତ ଲକ୍ଷ୍ମୀଦେବୀ କିମ୍ବା ଅଜ ବ୍ରହ୍ମା ମଧ୍ୟ ପ୍ରିୟତମ ନୁହନ୍ତି। ଆପଣଙ୍କ ନିଜ କଥାକୁ ସତ୍ୟ ପ୍ରକାଶ କରିବାକୁ ଆପଣ ଏବେ ନିଜକୁ ଆମମାନଙ୍କ ଦୃଷ୍ଟିରେ ପ୍ରକାଶ କରିଛନ୍ତି। ତାପର ଶ୍ଳୋକରେ କୁହାଯାଉଛି, ଆପଣ ଯେତେବେଳେ ନିଜକୁ ମଧ୍ୟ ନିଷ୍କିଞ୍ଚନ ଶାନ୍ତ ମୁନିଗଣଙ୍କୁ ପ୍ରଦାନ କରିବାକୁ ପ୍ରସ୍ତୁତ, ସେତେବେଳେ ଏହି ସତ୍ୟ ଜ୍ଞାତ କୌଣସି ପୁରୁଷ କ'ଣ କେବେ ହେଲେ ଆପଣଙ୍କ ପାଦ ପଦ୍ମ ପରିତ୍ୟାଗ କରିପାରିବ। ତାପର ଶ୍ଳୋକରେ କୁହାଯାଉଛି, ଚଉତିରିଶ ନମ୍ବର ଶ୍ଳୋକରେ, ଯେ ଜନ୍ମ ମୃତ୍ୟୁର ଆବର୍ତ୍ତନରେ ଆବଦ୍ଧ ଗଣଙ୍କୁ ଉଦ୍ଧାର କରିବା ପାଇଁ ଯଦୁବଂଶରେ ଅବତୀର୍ଣ୍ଣ ହୋଇ ଆପଣ ଆପଣଙ୍କର ଯଶ ବିସ୍ତାର କରିଛନ୍ତି, ଯାହା ତ୍ରିଭୁବନର ସମସ୍ତ ପାପ ଦୂରୀଭୂତ କରିପାରେ। ତେଣୁ ଏଇଭଳି ଭାବରେ 9 ଶ୍ଳୋକରେ ସେ ଭଗବାନଙ୍କୁ ସ୍ତୁତି କରିବେ। ତେଣୁ ଆମେ ଗୋଟିଏ ଗୋଟିଏ ସ୍ତୁତି ପାଠ କରୁଛେ। ତେଣୁ ଏଠାରେ ଯେଉଁ କୁହାଯାଇଛି ଭଗବାନ ସ୍ତୁତି କରୁଛନ୍ତି, ନମସ୍ତୁଭ୍ୟଂ ଭଗବତେ, ଭଗବାନ ଭଗବାନ କହିଲେ ଷଡ଼ୈଶ୍ୱର୍ଯ୍ୟପୂର୍ଣ୍ଣ, ସବୁକିଛି ଐଶ୍ୱର୍ଯ୍ୟ ତାଙ୍କ ପାଖରେ ଅଛି। କାହିଁକି ପୂର୍ବ ଶ୍ଳୋକରୁ ଏ ଶ୍ଳୋକଟି କହିଲେ, ତାହାର ମଧ୍ୟ ସବୁ ରହିଛି, କାରଣ ସବୁ ରହିଛି, ଆଚାର୍ଯ୍ୟମାନେ ସେସବୁ ଟିକାରେ ସବୁ କହିଛନ୍ତି। ତେଣୁ ଏ ଶ୍ଳୋକରେ କହୁଛନ୍ତି, ନମସ୍ତୁଭ୍ୟଂ ଭଗବତେ, ପ୍ରଭୁ ଆପଣ ହେଉଛନ୍ତି ଭଗବାନ, ମୁଁ ଆପଣଙ୍କୁ ପ୍ରଣାମ କରୁଛି, ନମସ୍ତୁଭ୍ୟଂ। କୃଷ୍ଣାୟା କୁଣ୍ଠମେଦସେ, କୃଷ୍ଣ ଆପଣ ହେଉଛନ୍ତି ସେଇ କୃଷ୍ଣ ଯିଏକି ସ୍ୱୟଂ ଭଗବାନ, କୃଷ୍ଣସ୍ତୁ ଭଗବାନ ସ୍ୱୟଂ, ଏବଂ ତାଙ୍କର ଜ୍ଞାନ ହେଉଛି ଅକୁଣ୍ଠମେଦସେ, ଅସୀମ ଜ୍ଞାନ ତାଙ୍କର ରହିଛି, ତାଙ୍କର ଜ୍ଞାନ ତାଙ୍କଠାରୁ ସମସ୍ତ ଜ୍ଞାନ ପ୍ରାପ୍ତ ହେଉଛନ୍ତି। ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ, ଜ୍ଞାନଂ ଜ୍ଞାନବତାମହଂ, ଏତେ ବଡ଼ ଜ୍ଞାନୀ ବ୍ୟକ୍ତି ହୁଅନ୍ତୁ ନା କାହିଁକି, ତାଙ୍କର ଜ୍ଞାନ ହେଉଛି ମୁଁ, ଏବଂ ତାଙ୍କଠାରୁ ଜ୍ଞାନ ସମସ୍ତେ ପ୍ରାପ୍ତ ହେଉଛନ୍ତି, ବୈଜ୍ଞାନିକମାନେ ମଧ୍ୟ ତାଙ୍କଠାରୁ ଜ୍ଞାନ ପ୍ରାପ୍ତ ହେଉଛନ୍ତି, ଅକୁଣ୍ଠମେଦସେ। କିନ୍ତୁ ତାଙ୍କର ଜ୍ଞାନ କେଉଁଠି ପ୍ରାପ୍ତ ହେଲେ, ତାଙ୍କର ଜ୍ଞାନ ହେଉଛି ସବୁକିଛି, ତାଙ୍କର ଜ୍ଞାନ ବଳ ଏସବୁ ସ୍ୱାଭାବିକ। ଏ ଯେଉଁ କୁହାଯାଇଛି ଉପନିଷଦରେ ବର୍ଣ୍ଣନା କରାଯାଇଛି, ଏ କ'ଣ ସ୍ୱାଭାବିକ ଜ୍ଞାନ ବଳ କ୍ରିୟାଚ ନ ତସ୍ୟ କାର୍ଯ୍ୟଂ କରଣଂ ଚ ବିଦ୍ୟତେ ନ ତତ୍ ସମସ୍ୟା ବ୍ୟତିକ୍ୟ ଦୃଶ୍ୟତେ ପରାସ ଶକ୍ତି ବିବିଧୈବ ଶୂୟତେ ସ୍ୱାଭାବିକ ଜ୍ଞାନ ବଳ କ୍ରିୟାଚ। ଏ ଭୌତିକ ଜଗତ ଆମେ ଯାହା ଦେଖୁଛେ ସବୁକିଛି କାର୍ଯ୍ୟ କାରଣ, ଯାହା ଆମେ ଦେଖୁଛେ ଗୋଟେ ଗଛ ଦେଖୁଛେ ତାର କାରଣ ହେଉଛି ଗୋଟେ ମଞ୍ଜି, ଏ ମଞ୍ଜିର କାରଣ ମଧ୍ୟ ଗଛ। ଆମେ ଶ୍ରୀ ଶ୍ରୀମଦ ଭକ୍ତିସ୍ୱରୂପ ଦାମୋଦର ସ୍ୱାମୀ ଶ୍ରୀ ଗୁରୁ ମହାରାଜ କହନ୍ତି, ଏ ବୈଜ୍ଞାନିକ ଇଏରେ ବୈଜ୍ଞାନିକ ମହଲରେ ଏ ଗୋଟେ ରହିଛି, ସେମାନେ ସମାଧାନ କରିପାରୁନାହାନ୍ତି ପ୍ରଶ୍ନଟି, ଏ କହନ୍ତି ଗୋଟେ ପାରାଡକ୍ସ, ସାଇଣ୍ଟିଫିକ୍ ପାରାଡକ୍ସ ଏଇଟା ରହିଛି। କ'ଣ ନା, ପ୍ରଥମେ ତାକୁ କୁହାଯାଏ ଏଗ୍ ଚିକେନ୍ ପାରାଡକ୍ସ, ପ୍ରଥମେ ଅଣ୍ଡା ଆସିଲା ନା ପ୍ରଥମେ କୁକୁଡ଼ା ଆସିଲା। ତେଣୁ ଆମର ମଧ୍ୟ ଓଡ଼ିଆରେ ସେମିତି ରହିଛି, ପ୍ରଥମେ ମଞ୍ଜି ନା ପ୍ରଥମେ ଗଛ। ତେଣୁ କାରଣ ଏ ଭୌତିକ ଜଗତ ହେଉ ସବୁ କାର୍ଯ୍ୟ କାରଣ, ସବୁ କାର୍ଯ୍ୟର ଗୋଟେ କାରଣ ରହିଛି, ତେଣୁ ବିନା କାରଣରେ କିଛି ହେଉନାହିଁ, ସବୁ କାରଣର ସବୁ କାର୍ଯ୍ୟ ଯେଉଁ ହେଉଛି ତାର ଗୋଟେ କାରଣ ରହିଛି, କିନ୍ତୁ ଭଗବାନ ହେଉଛନ୍ତି ବିନା କାରଣ। ନ ତସ୍ୟ କାର୍ଯ୍ୟ କରଣଂ ଚ ବିଦ୍ୟତେ, ଭଗବାନଙ୍କର କୌଣସି କାର୍ଯ୍ୟ ତାଙ୍କର କିଛି କାର୍ଯ୍ୟ ନାହିଁ ବା ତାଙ୍କର କୌଣସି କାରଣ ନାହିଁ। ଏବଂ ନ ତତ୍ ସମସ୍ୟା ଭେଦିକଶ୍ଚ ଦିଶ୍ୟତେ, ଭଗବାନ ସହିତ କିଏ ସମାନ ହୋଇପାରିବେ ନାହିଁ, ଆଉ ଅଧିକ କଥା କ'ଣ କହିବା। ତେଣୁ ପରାସ ଶକ୍ତି ବିବିଧ ଶୁଏତେ, ଭଗବାନଙ୍କର ଶକ୍ତି ଏଭଳି ରହିଛି ଆମେ ଗଣିପାରିବା ନାହିଁ, ଭଗବାନ ଶକ୍ତି ଅଗଣ ଅଗଣନ, ଭଗବାନଙ୍କ ଶକ୍ତି ରହିଛି ବିବିଧୈବ ଶ୍ରୀୟତେ ସ୍ୱାଭାବିକ। ଏସବୁ କେଉଁଠୁ ସେ ପ୍ରାପ୍ତ ହେଲେ ନା ସ୍ୱାଭାବିକ, ତାଙ୍କର ସବୁ ମନକୁ ମନ ଆସୁଛି, ତାଙ୍କ ପାଇଁ ସେ ଆଉ କେଉଁଠୁ ପ୍ରାପ୍ତ ହେଇକି ସେଇଟା ପାଇଲେ ପାଇବା ପାଇଁ ଯୋଗାଡ଼ କରିଛନ୍ତି ତା ନୁହଁ, ତାଙ୍କ ପାଖରେ ସ୍ୱାଭାବିକ ରହିଛି ସେ ଚିଦାନନ୍ଦ ଘନ ଶରୀର ଭଗବାନ। ଆମର ମଧ୍ୟ ସେଇଭଳି ଭାବରେ ଶରୀର, କିନ୍ତୁ ଆମର ସେ ଶରୀରଟି ବର୍ତ୍ତମାନ ଲୁପ୍ତ ହୋଇକି ରହିଛି, ବର୍ତ୍ତମାନ ଏ ଯେଉଁ ଭୌତିକ ଦୋଷ ଦ୍ୱାରା ସେ ଶରୀରଟି ଲୁପ୍ତ ହୋଇକି ରହିଛି, କିନ୍ତୁ ଯେତେବେଳେ ଆମେ ପୁଣି ଯେତେବେଳେ ମୁକ୍ତ ହୋଇଯିବା ସେତେବେଳେ ସେ ଶରୀରଟି ପ୍ରାପ୍ତ ହେବା, ସଚ୍ଚିଦାନନ୍ଦ ଶରୀର ଭଗବାନ ଭଳି ଆମ ଭଗବାନଙ୍କ ଆମ ଅଂଶ, ତେଣୁ ଭଗବାନ ଭଳି ଆମର ଶରୀର ସଚ୍ଚିଦାନନ୍ଦ ଶରୀର, କିନ୍ତୁ ଆମେ ଏ ଭୌତିକ ଶରୀର ପ୍ରାପ୍ତ ହୋଇଛେ। ତେଣୁ ଇଏ ରାଜା ଜନକ ମହୁଳାଶ୍ୱ ଏସବୁ ଜ୍ଞାନ ପ୍ରାପ୍ତ ହେଇଛନ୍ତି। ଆମେ କହିଥିଲୁ ଗତକାଲି ଯେ କିଭଳି ଭାବରେ ଜନକ ମହାରାଜ ହେଉଛନ୍ତି ଜଣେ ମହାଜନ, ତାହାଙ୍କର ପରମ୍ପରାରେ ଆସୁଛନ୍ତି, ସେସବୁ ଜ୍ଞାନ ମଧ୍ୟ ପ୍ରାପ୍ତ ହେଇଛନ୍ତି। ଭଗବତ ସମ୍ବନ୍ଧୀୟ ଜ୍ଞାନ, ଭଗବତ ସମ୍ବନ୍ଧୀୟ ଜ୍ଞାନ ପ୍ରାପ୍ତ ନହେଲେ କିଏ ଭଗବାନଙ୍କୁ ସ୍ତୁତି କରିପାରିବେ ନାହିଁ, ଭଗବାନଙ୍କୁ ସ୍ତୁତି କରିପାରିବେ ନାହିଁ। ତେଣୁ ଏଇଠି କହୁଛନ୍ତି ଅକୁଣ୍ଠ ମେଧସ, ତାଙ୍କର ଜ୍ଞାନ ମଧ୍ୟ ସେଇଭଳି ଭାବରେ ଅସୀମ ରହିଛି ଭଗବାନଙ୍କର ଜ୍ଞାନ। ଏବଂ ନାରାୟଣ ରୋଷେଇ, ନରନାରାୟଣ, ନରନାରାୟଣ ଋଷି ଭଗବାନଙ୍କର ଜଣେ ଅବତାର, ଭାଗବତ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଇଏ ନରନାରାୟଣ ଋଷି, ଇଏ ହେଉଛି ଚତୁର୍ଥ ଅବତାର ରୂପରେ ନାରାୟଣଙ୍କୁ ନିଆଯାଇଛି। ନରନାରାୟଣ ଏମାନେ ଏ ଧର୍ମ ଏବଂ ମୂର୍ତ୍ତିଙ୍କର ପୁତ୍ର, ଦୁଇ ପୁତ୍ର ଜାଣା ପୁତ୍ର, ଏମାନେ ହେଉଛନ୍ତି କୃଷ୍ଣ ଅର୍ଜୁନ, ସେମାନଙ୍କୁ କୁହାଯାଏ ଏମାନେ ହେଉଛନ୍ତି କୃଷ୍ଣ ଏବଂ ଅର୍ଜୁନ। ଯେତେବେଳେ ଦ୍ୱାରକାରେ ଗୋଟେ ଲୀଳା ହେଇଥିଲା ପରେ, ଆ ପୂର୍ବରୁ ବର୍ଣ୍ଣନା କରାଯାଇ ସରିଗଲା ତ ଦ୍ୱାରକା ଲୀଳା, ଆ ପୂର୍ବରୁ ବର୍ଣ୍ଣନା କରାଯାଇ ଯେମିତି ବ୍ରାହ୍ମଣଙ୍କର ଗୋଟେ ବ୍ରାହ୍ମଣଙ୍କର ସବୁ ସନ୍ତାନମାନେ ମୃତ୍ୟୁବରଣ କରୁଥିଲେ, ତେଣୁ ଯେତେବେଳେ ତାଙ୍କର ସନ୍ତାନମାନେ ମୃତ୍ୟୁବରଣ କରୁଥିଲେ ସେତେବେଳେ ସେ ଆସିକି ଭଗବାନ କୃଷ୍ଣଙ୍କୁ ଗାଳି ଦେଉଥିଲେ ଦ୍ୱାରକାରେ। ତେଣୁ ଗୋଟେ ଥର ଅନେକ ପୁତ୍ର ଏଇଭଳି ଭାବରେ ତାଙ୍କ ମୃତ୍ୟୁବରଣ କରିଥିଲେ। ତେଣୁ ଗୋଟେ ଥର ଅର୍ଜୁନ ସେହି ସମୟରେ ଥିଲେ ଦ୍ୱାରକାରେ ଭଗବାନ ପାଖରେ ଥିଲାବେଳେ, ସେହି ସମୟରେ ସେ ବ୍ରାହ୍ମଣ ଜଣଙ୍କୁ ତାଙ୍କୁ ନିନ୍ଦା କଲେ, କୃଷ୍ଣଙ୍କୁ, କୃଷ୍ଣ ବଳରାମଙ୍କୁ ନିନ୍ଦା କରୁଛନ୍ତି। ଏ ଅର୍ଜୁନ ଶୁଣିପାରିଲେ ନାହିଁ, ସହିପାରିଲେ ନାହିଁ, ସେ ବୁଝିଲେ କ'ଣ ପାଇଁ ଏସବୁ ନିନ୍ଦା କରୁଛନ୍ତି, ନା ଏମିତି ମୋର ପୁତ୍ର ସବୁ ମୃତ୍ୟୁବରଣ କରୁଛନ୍ତି, ଇଏ କି ଭଗବାନ। ତେଣୁ ଠିକ ଅଛି, କହିଲେ ମୁଁ ତମ ପୁତ୍ରମାନ ପୁତ୍ରକୁ ଯେଉଁ ପରେ ଆସନ୍ତା ଯେଉଁ ପୁତ୍ର ଜନ୍ମ ହେବ ମୁଁ ତୁମକୁ ସୁରକ୍ଷା ପ୍ରଦାନ କରିବି। ତେଣୁ ସେ ବ୍ରାହ୍ମଣ ଜଣ ବିଶ୍ୱାସ କରିପାରିଲେ ନାହିଁ, କହିଲେ କୃଷ୍ଣ ଯେଉଁଠି ରକ୍ଷା ସୁରକ୍ଷା ଦେଇପାରୁନାହାନ୍ତି ତମେ କ'ଣ ଦେଇପାରିବ, ନା ମୁଁ ଗାଣ୍ଡିବ ଧାରି, ମୋର ଗାଣ୍ଡିବ ପ୍ରସିଦ୍ଧ ଗାଣ୍ଡିବ ଧାରି ମୁଁ, ଏଇଭଳି ଭାବେ ପ୍ରତିଜ୍ଞା କଲେ। ତେଣୁ ସେଇଥିରେ ଯେତେବେଳେ ତା ପରେ ତାଙ୍କର ଗୋଟେ ପୁତ୍ର ଜାତ ହେଲା, ସେ ପୁତ୍ର ଜାତ ହୋଇକି ମୃତ୍ୟୁବରଣ କଲା। ଏ କଥା ଯେତେବେଳେ ଅର୍ଜୁନ ଜାଣିଲେ ସେତେବେଳେ ନିଜକୁ ସେ ଆତ୍ମାହୁତି ଦେବା ପାଇଁ ଚାହିଁଲେ, କାରଣ ସେ ପ୍ରତିଜ୍ଞା କରିଥିଲେ ରକ୍ଷା ନ କରିପାରିଲେ ନିଜେ ଆତ୍ମବଳି ଦେବେ। ତେଣୁ ଭଗବାନ ତାଙ୍କୁ ନେଇକରି ଗଲେ, ଭଗବାନ ତାଙ୍କୁ ନେଇକରି ଗଲେ ଏ ଭୌତିକ ଜଗତରୁ ଉର୍ଦ୍ଧ୍ୱକୁ ଗଲେ। ଏ ଭୌତିକ ଜଗତ ଯେଉଁ ରହିଛି, ଅନେକ ଭୌତିକ ବ୍ରହ୍ମାଣ୍ଡ ରହିଛି, ପ୍ରତି ବ୍ରହ୍ମାଣ୍ଡରେ ସାତଟି ଆବରଣ ରହିଛି ଏବଂ ପ୍ରତି ଆବରଣ ତା ପୂର୍ବ ଆବରଣ ଠାରୁ ଦଶ ଗୁଣ ଅଧିକା, ଏଭଳି ବ୍ରହ୍ମାଣ୍ଡ ସବୁ ରହିଛି। ତେଣୁ ଆମ ଭାଗବତ ବର୍ଣ୍ଣନା କରାଯାଏ କିଭଳି ଭାବରେ ସେ ଆବରଣକୁ ସେ ଭେଦ କରି ଗଲେ କୃଷ୍ଣ ଏବଂ ଅର୍ଜୁନ, ଯାଇକି ଯେତେବେଳେ ଚିତ୍ ଜଗତରେ ପହଞ୍ଚିଲେ ସେଠି ଯେଉଁ ମହାବିଷ୍ଣୁ ଶୟନ କରିଛନ୍ତି ସେଇ ବିଷ୍ଣୁକୁ ଭଗବାନ କୃଷ୍ଣ ପ୍ରଣାମ କରୁଛନ୍ତି। ସେ ଯେଉଁ ମହାବିଷ୍ଣୁ ସେ ହେଉଛି ଭଗବାନ କୃଷ୍ଣଙ୍କର ଅଂଶ, କିନ୍ତୁ ତଥାପି ସେ ନର ଅବତାର କରୁଛନ୍ତି, ସେଥିପାଇଁ ସେ ଭଗବାନ ପ୍ରଣାମ କଲେ ଏବଂ ଅର୍ଜୁନ ମଧ୍ୟ ପ୍ରଣାମ କଲେ। ଏହି ଶ୍ଳୋକଟି ଅଛନ୍ତି ଦଶମ ସ୍କନ୍ଧରେ, ସେଠି ସେ କହୁଛନ୍ତି ଯେ ଆପଣ ହେଉଛନ୍ତି ନରନାରାୟଣଙ୍କର ଅବତାର, ତେଣୁ ଆପଣଙ୍କର କାର୍ଯ୍ୟ ଆପଣଙ୍କ ଦର୍ଶନ କରିବା ପାଇଁ ମୁଁ ଏ ବ୍ରାହ୍ମଣମାନଙ୍କ ସନ୍ତାନମାନଙ୍କୁ ଆଣିଥିଲି, ତାଙ୍କୁ ପ୍ରଦାନ କଲେ, ସେ ନେଇକରି ଆସିଲେ ଦ୍ୱାରକାକୁ। ଏସବୁ ଲୀଳା ବର୍ଣ୍ଣନା କରାଯାଇଛି। କୃଷ୍ଣ ଏବଂ ଅର୍ଜୁନ ହେଉଛନ୍ତି ନରନାରାୟଣଙ୍କର ଅବତାର। ଭଗବତର କଥା ସବୁ ଏଭଳି ରହିଛି ଆମେ ହଠାତ୍ ବୁଝିପାରିବା ନାହିଁ, ଇଏ ହେଉଛନ୍ତି ପୂର୍ଣ୍ଣ ଭଗବାନ, ପୁଣି ନରନାରାୟଣଙ୍କର କେମିତି ଅବତାର ହେଲେ। ତାର କାରଣ ହେଉଛି ଯେତେବେଳେ ଭଗବାନ ଆସନ୍ତି ସବୁକିଛି ଅଂଶଙ୍କ ସହିତ ଆସନ୍ତି, ଭଗବାନ ଯେଉଁ ଆସନ୍ତି ସବୁ ଅଂଶ ତାଙ୍କ ସହିତ ମିଳିତ ହୁଅନ୍ତି, ପୂର୍ଣ୍ଣ ଭଗବାନ ପାଖରେ ସବୁ ଅଂଶ ମିଳିତ ହୋଇ ରହିଛନ୍ତି। ତେଣୁ କୃଷ୍ଣ ଏବଂ ଅର୍ଜୁନ ଏବଂ ନରନାରାୟଣଙ୍କର ଅବତାର, ଯିଏକି ବଦ୍ରିକା ଆଶ୍ରମରେ ବର୍ତ୍ତମାନ ମଧ୍ୟ ତାଙ୍କର ଚାଲିଛି ତପସ୍ୟା ଚାଲିଛି, ବଦ୍ରିକା ଆଶ୍ରମରେ ଭଗବାନ ତପସ୍ୟା ତପସ୍ୟାଚରଣ କରୁଛନ୍ତି। ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି ଭାଗବତରେ ଇନ୍ଦ୍ର ଯେତେବେଳେ ଦେଖିଲେ ଇଏ ଦୁଇଜଣ ଋଷି ତପସ୍ୟା କରୁଛନ୍ତି, ସେ ଭାବିଲେ ମୋର ପୋଷ୍ଟ ଚାଲିଗଲା, ଇନ୍ଦ୍ର ପୋଷ୍ଟ ଚାଲିଯିବ, ଏଭଳି ତପସ୍ୟା କରୁଛନ୍ତି। ତେଣୁ ସେ ଅପ୍ସରାମାନଙ୍କୁ ଏବଂ କନ୍ଦର୍ମକୁ ପଠାଇଲେ, କାମଦେବଙ୍କୁ ପଠାଇଲେ, କାମଦେବ ଅପ୍ସରାମାନଙ୍କ ସହିତ ଆସିକରି ତାଙ୍କୁ କ'ଣ କାମମୋହିତ କରିବା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ଭଗବାନ ଇଏ କ'ଣ କାମମୋହିତ ହେବେ, ଭାଗବତ ଗୋଟେ ଶ୍ଳୋକ ଅଛନ୍ତି, ଭଗବାନ ନାରାୟଣ ଋଷିଙ୍କ ଛଡ଼ା ଆଉ ସମସ୍ତେ କାମ ହୋଇଥାଇକି ରହିଛନ୍ତି ଭୌତିକ ଜଗତରେ। ତେଣୁ ଭଗବାନ ଯେତେବେଳେ ଦେଖିଲେ ଏଇଭଳି ଭାବରେ କାମଧେବ ଏବଂ ଅପ୍ସରା ମାନଙ୍କ ସହିତ ଆସି ସେ ଚେଷ୍ଟା କରୁଛନ୍ତି, ଭଗବାନ କ'ଣ କଲେ ନା ତାଙ୍କୁ ଉରୁରୁ ଅନେକ ବହୁତ ଅପ୍ସରା ମାନଙ୍କୁ ସୃଷ୍ଟି କଲେ। ତା ଭିତରୁ ଜଣେ ହେଉଛନ୍ତି ଉର୍ବଶୀ, ବା ଜଣେ ଅପ୍ସରା ସୃଷ୍ଟି କରିଥିଲେ ଉର୍ବଶୀ, ତାଙ୍କୁ ଉରୁରୁ ଜାତ ହୋଇଛନ୍ତି ବୋଲି ତାଙ୍କ ନାଁ ହେଉଛି ଉର୍ବଶୀ। ଯେତେ ସ୍ୱର୍ଗ ଲୋକରେ ଯେତେ ଅଛନ୍ତି ଅପ୍ସରା ମାନେ ଅଛନ୍ତି, ତାଙ୍କ ଭିତରେ ହେଉଛନ୍ତି ଶ୍ରେଷ୍ଠ ଅପ୍ସରା। ତେଣୁ ଭଗବାନ ଇଏ ଯେଉଁ କାମଦେବ ଏବଂ ଅପ୍ସରା ମାନେ ସବୁ ଭୟ କରୁଥିଲେ, ସେ ହୁଏତ ଆମକୁ ଅଭିଶାପ ଦେଇପାରନ୍ତି, କିନ୍ତୁ ଭଗବାନ ତାଙ୍କୁ କହିଲେ ତମେ ଏଇ ନେଇଯାଅ, ଇଏ ମୁଁ ଭେଟି ଦେଉଛି ଇନ୍ଦ୍ରଙ୍କ ପାଇଁ ଭେଟି ଦେଉଛି, ନେଇକି ଯାଅ ବୋଲି କହିଲେ, ଉର୍ବଶୀଙ୍କୁ ନେଇକିରି ଗଲେ। ହଁ, ଏସବୁ କଥା ରହିଛି। ଭଗବାନ କାମ ମୋହିତ ହୁଅନ୍ତି ନାହିଁ, କିନ୍ତୁ ଆମେ କାମ ଦ୍ୱାରା ମୋହିତ ହେଇଯାଉଛେ। ଆମ କଥା ଛାଡ଼ନ୍ତୁ, ଆମେ ତ କାମ ମୋହିତ ହେଇକି ରହିଛୁ, କିନ୍ତୁ ଭଗବାନ କଥା ଛାଡ଼ନ୍ତୁ, ଭଗବାନ ଯେଉଁମାନେ ଭକ୍ତ ଶୁଦ୍ଧ ଭକ୍ତ ସେମାନେ ମଧ୍ୟ କାମ ମୋହିତ ହୁଅନ୍ତି ନାହିଁ। ଭାଗବତ ପ୍ରଥମ ସ୍କନ୍ଧ 11 ଅଧ୍ୟାୟରେ ଏ ଶ୍ଳୋକଟି କହୁଛନ୍ତି ସୁତ ଗୋସ୍ୱାମୀ, ଯେ ଭଗବାନ ଯେତେବେଳେ ଫେରୁଛନ୍ତି ମହାଭାରତ ଯୁଦ୍ଧରୁ, ସେହି ସମୟରେ ତାଙ୍କର 16,108 ରାଣୀ ରହିଛନ୍ତି ଏବଂ ସମସ୍ତେ ବହୁତ ସୁନ୍ଦରୀ। କିନ୍ତୁ ଭଗବାନ ଯେତେବେଳେ ତାଙ୍କର ରାଣୀ ମହଲରେ ପ୍ରବେଶ କରୁଛନ୍ତି, 16,108 ରାଣୀଙ୍କ ପାଖରେ ତାଙ୍କର କୌଣସି କାମ ବିକାର ଆସୁନାହିଁ। ସେହି ପ୍ରସଙ୍ଗରେ ସୁତ ଗୋସ୍ୱାମୀ କହୁଛନ୍ତି, ଏତତ୍ ଈଶନମ ଈଶସ୍ୟ, ଭଗବାନଙ୍କର ଭଗବତ୍ତା ଏହିଭଳି ଭାବେ ରହିଛି, ଏତତ୍ ଈଶନମ ଈଶସ୍ୟ ପ୍ରକୃତିସ୍ଥ ବି ତତ୍ ଗୁଣେଇ, ଏ ପ୍ରକୃତିରେ ଥିଲେ ମଧ୍ୟ ଏଠି ଯେଉଁ ଗୁଣ ସବୁ ରହିଛି, ସତ୍ତ୍ୱ ରଜ ତମ ତିନି ଗୁଣ ରହିଛି, ନ ଯୁଦ୍ଧତେ, ଏ ଗୁଣ ଦ୍ୱାରା ସେ ପ୍ରଭାବିତ ହୁଅନ୍ତି ନାହିଁ। ଯଥା ନ ଯୁଦ୍ଧତେ ତଥା କ'ଣ, ଏତତ୍ ଈଶନମ ଈଶସ୍ୟ ପ୍ରକୃତିସ୍ଥ ବି ତତ୍ ଗୁଣେଇ ନ ଯୁଦ୍ଧତେ ସଦାତ୍ମସ୍ତେ ଯଥା ଭକ୍ତି ଯଥା ଭକ୍ତି ତଥା ଶ୍ରେୟ, ଭଗବାନ ସବୁବେଳେ ତାଙ୍କର ଆତ୍ମମାୟାରେ ରହିଥାନ୍ତି, ସଦା ଆତ୍ମସ୍ଥୟୀ ସବୁବେଳେ ଆତ୍ମଗୁଣରେ ରହିଥାନ୍ତି ସେ। ଯଥା ବୁଦ୍ଧି ତଦାଶ୍ରୟ, ଯେଉଁଭଳି ଭାବରେ ଭଗବାନଙ୍କ ଶରଣରେ ଥିବା ଭକ୍ତମାନେ ମଧ୍ୟ, ଭଗବାନଙ୍କ ଶରଣରେ ଥିବା ଭକ୍ତମାନେ ମଧ୍ୟ କାମ ମୋହିତ ହୁଅନ୍ତି ନାହିଁ। ହରିଦାସ ଠାକୁରଙ୍କ କଥା ରହିଛି, କିଭଳି ଭାବରେ ଅନ୍ଧକାର ରାତ୍ରିରେ ନିର୍ଜନ ସ୍ଥାନରେ ଗୁରୁ ଗୋଟେ କ'ଣ ଗୋଟେ ବେଶ୍ୟା ତାଙ୍କୁ ପ୍ରଲୋଭିତ କରିବା ପାଇଁ ଚେଷ୍ଟା କରୁଥିଲା, କିନ୍ତୁ ସେ ପ୍ରଲୋଭିତ ହେଇନଥିଲେ, ବରଂ ସେ ବେଶ୍ୟାକୁ ବୈଷ୍ଣବୀରେ ପରିଣତ କରିଥିଲେ। ଏସବୁ କଥା ହରିଦାସ ଠାକୁରଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ଭଗବାନ ଏହିଭଳି ଭାବରେ ନରନାରାୟଣ ଋଷି ତପସ୍ୟା କରୁଛନ୍ତି, ବର୍ତ୍ତମାନ ମଧ୍ୟ ତପସ୍ୟା କରୁଛନ୍ତି। ତେଣୁ ଭଗବାନ ଭାଗବତ ବର୍ଣ୍ଣନା କରାଯାଇଛି 21 ସ୍କନ୍ଧରେ, ଭଗବାନ ତାଙ୍କର ଯେଉଁ ଲୀଳା ପୁରୁଷୋତ୍ତମ, ଭଗବାନ ଲୀଳା ପୁରୁଷୋତ୍ତମ ଲୀଳା ସରିଯିବ, ଶେଷ ହେଇଯିବ ଆଉ 3-4 ଅଧ୍ୟାୟରେ, 86 ଅଧ୍ୟାୟ ହେଲା, ଆଉ 90 ଅଧ୍ୟାୟରେ ସରିଯିବ, ଆଉ 87-90 ଏଇ 4 ଅଧ୍ୟାୟ ରହିଲା। କିନ୍ତୁ ଆମେ ଦେଖିବା ଭଗବାନ ଯେଉଁ ସବୁ ଲୀଳା କରିଛନ୍ତି, ଲୀଳା ପୁରୁଷୋତ୍ତମ ସିଏ ବିଭିନ୍ନ ସ୍ଥାନକୁ ସବୁ ଯାଇଛନ୍ତି, ଏ ଭୂମଣ୍ଡଳର ବିଭିନ୍ନ ସ୍ଥାନକୁ ସେ ଯାଇଛନ୍ତି, ଲୀଳା କରୁଛନ୍ତି ପୃଥିବୀର ବିଭିନ୍ନ, ଏଠି ଆସିକି ମିଥିଳା ନଗରରେ ଆସି ଲୀଳା କରୁଛନ୍ତି ଭଗବାନ, ଭାରତର ବିଭିନ୍ନ ସ୍ଥାନକୁ ସେ ଯାଇଛନ୍ତି ଲୀଳା କରିଛନ୍ତି, ସେହିଭଳି ଭାବରେ ପାତାଳ ଲୋକକୁ ଯାଇଛନ୍ତି। ଆମେ ପୂର୍ବ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି କିଭଳି ଭାବରେ ସେ ଯାଇକରି ସୁତଳ ଲୋକରୁ ଯେଉଁ ଦେବକୀଙ୍କର 6 ପୁତ୍ରଙ୍କୁ ଆଣିଥିଲେ, ଉଦ୍ଧାର କରିଥିଲେ ବଳି ମହାରାଜଙ୍କ ଠାରୁ, 85 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ସେହିଭଳି ଭାବରେ ଆ ପୂର୍ବରୁ ମଧ୍ୟ ବର୍ଣ୍ଣନା କରାଯାଇଛି କିଭଳି ସେ ବୈକୁଣ୍ଠ ଲୋକକୁ ଯାଇଥିଲେ ଏବଂ ସ୍ୱର୍ଗ ଲୋକକୁ ଯାଇକି ପାରିଜାତ ଆଣିଥିଲେ, ଏସବୁ କଥା ସବୁ ବର୍ଣ୍ଣନା କରାଯାଇଛି। ସବୁଆଡ଼େ ଯାଇଛନ୍ତି ସେ ଭଗବାନ, କିନ୍ତୁ ବଦ୍ରିକାଶ୍ରମକୁ ଯାଇନଥିଲେ। ଏହି ବଦ୍ରିକାଶ୍ରମରେ ଯେଉଁଠି ଭଗବାନ ନରନାରାୟଣ ଋଷି ତପସ୍ୟା କରୁଛନ୍ତି ସେଠିକି ସେ ଯାଇନଥିଲେ, ତେଣୁ ନରନାରାୟଣ ଋଷିଙ୍କର ମନ ଦୁଃଖ, ଭଗବାନ ଦର୍ଶନ କରିପାରୁନାହାନ୍ତି, ସେଇଥିପାଇଁ ଭଗବାନ ଉଦ୍ଧବଙ୍କୁ ପଠେଇବେ। ଭାଗବତ 21 ସ୍କନ୍ଧରେ ସେଇଟା ବର୍ଣ୍ଣନା କରାଯାଇଛି। 3 ସ୍କନ୍ଧରେ ମଧ୍ୟ ଉଦ୍ଧବ ସେଟା କହୁଛନ୍ତି, ଏ ଶ୍ଳୋକଟି ଅଛନ୍ତି, ଉଦ୍ଧବ ବିଦ୍ରୁ କହୁଛନ୍ତି କ'ଣ ନା, ନ ଉଦ୍ଧବ ଅଣୁ ଅପି ମନ୍ୟୁନ, ଉଦ୍ଧବଙ୍କୁ କାହିଁକି ଭଗବାନ ଚାଲିଗଲା ପରେ ଉଦ୍ଧବଙ୍କୁ କାହିଁକି ରଖିଲେ, ନା उद्धव भगवान उद्धव क्रंदन करुले उद्धव जानी भगवान चली जी लीला शेष हो गला द्वारका लीला शेष हो गला से जो जदुवंश ध्वंस करेंगे ये सब उद्धव जानपारे तेणु भगवान कौन जदुवंश मान हत्या बहुत गुढ़ लीला सब रही जदुवंश जो हत्या है यहाँ बहुत मायामोहित लीला यहाँ समस्त बुझीपारे ना महाप्रभु यहाँ कौन शिक्षा दौरान चैतन्य चरितामृत वर्णना कर तेणु ये जो रही भगवान जादव मान को सब ध्वंस कर सारापर से जो प्रभास क्षेत्र में गोटे अशत वृक्ष मूल में आज बस आनंद बस ये कोटि कोटि जादव मान सब रही जादव मान संख्या एत रही सुखदेव गोस्वामी कौन नवे अध्याय वर्णना कर जादव मान संख्या जो कहले ना ये रही अगणित रही सब केवल जादव मान आचार्य मान संख्या कहले जादव मान आचार्य मान संख्या हूँ तीन कोटी अठाशी लक्ष ये हूँ आचार्य मान संख्या से अनुसार अनुमान करूँ के जादव मान थे ये समस्त को हत्या कले भगवान ये भगवान वैराग्य पुत्र पौत्र इत्यादि समस्ते मृत्युवरण केवल केत रही अनिरुद्ध इत्यादि केत रही कौन था ना वज्र ब्रज ब्रज ना वज्र वज्र रही आ समे मृत्युवरण कर सब धाम को गले ये सब लीला सेटा तेणु कितु जहा हू जो यहाँ प्रकट कले जो समस्त ध्वंस हेले यहाँ देखिक भगवान कौन चिंता ना कौन मन दुख ना से बटवृक्ष मूल में आज बस बहुत प्रशांत चित्तर एकादश स्क वर्णना कर उद्धव कहे से सुखदेव यही सुखदेव गोस्वामी कौन से उद्धव ता पूर्व वर्णना करते तो भगवान प्रार्थना करुले उद्धव को से कही गोटे पत्र लिखि उद्धव गात पत्र लिखि नरनारायण ऋषि पाक पत्र लिखि से नो उद्धव अणु अभी मन्युन कहीं उद्धव को रखिले ना भगवान गलापर चलीगलापर ताक लीला को प्रचार करने उद्धव रही बर्तमान मध्य रही उद्धव दुईट स्थान रही गोटे वृंदावन रही आ गोटे बद्रिकाश्रम रही तेणु से कौन नो उद्धव अणुअपि मन्युन नो उद्धव अणुअपि मन्युन मद गुण नादि जद गुण नादित प्रभु उद्धव भगवान ठार् अणुअपि न्यून नुहति कहीं ये गुण द्वारा से प्रभावित हमें ना भौतिक जगत जो तीन गुण रही ये गुण द्वारा से प्रभावित हमें ना तेणु अतः मद व्यौन लोक ग्राहयन यतिष्ठतु तेणु भगवान पर भगवान ज्ञान को प्रचार करने उद्धव रही बद्रिकाश्रम ये मुनि ऋषि मैंने जा भगवान कथा श्रवण कर तेणु भगवान सबुट जाते लीला लीला पुरुषोत्तम किंतु सेठी जा नईप भगवान उद्धव को पठेले बद्रिकाश्रम को यह सब पूर्व वर्णना कर वर्णना कर नरनारायण ऋषि बर्तमान मत तपस्या कर तपस्रण कर वैराग्य वैराग्य भगवान षडैश्वर्य पूर्ण भगवान कहे षडैश्वर्य पूर्ण तरह गोटे ऐश्वर्य हूँ वैराग्य सबकि ऐश्वर्य थे से सब त्याग करेंगे ये वैराग्य ए वैराग्य आचरण कर बद्रिकाश्रम बद्रिकाश्रम कहीं रहीपर ना छस एत बरफ पड़ कहीं रहीपर ना सब बंद हो किंतु जो मंदिर रही जाठिक से जो रही बद्रीनाथ जो मंदिर रही ये जो शीत दिन पर खोला हम से सब पूजा चलत देवता मान से पूजा करती भगवान से रही बद्रिकाश्रम ये सब स्थान भारत वर्ष यह महान देश रही तेणु कौन ये कहगला नारायण ऋषे नरनारायण ये भगवान चतुर्थ अवतार भी कहुई नरनारायण ऋषि धर्म एवं मूर्ति पुत्र तपस्रण कर बद्रिकाश्रम एवं सुशांत तपयुषे भगवान जो तपस्या कर बहुत कष्ट तपस्या कर सुशांत बहुत शांत भाव रही सुशांत ଏଭଳି ଭାବରେ ତପ ୟୁସେ ଭଗବାନ ଆପଣ ଏଇଭଳି ଭାବରେ ପ୍ରଭୁ ତପସ୍ମରଣ କରୁଛନ୍ତି। ତେଣୁ ଏ ଶ୍ଳୋକରେ କୁହାଯାଉଛି ସେ ବା ସନାତନ ଗୋସ୍ୱାମୀ କହୁଛନ୍ତି କିଞ୍ଚିତ ଅଗ୍ରେ ପ୍ରାର୍ଥୟିତୁମ ପ୍ରାକ୍ ପ୍ରଣମତି ନମ ଇତି। କାହିଁକି କହିଲି ନମ ପ୍ରଥମେ କହିଲି କାହିଁକି ନା ପ୍ରାର୍ଥନା କରୁଛନ୍ତି। ଏ ଶ୍ଳୋକରେ ଭଗବାନଙ୍କ ପାଇଁ ପ୍ରାର୍ଥନା ହେଉଛି କିଭଳି ଭାବରେ ନା ଆପଣ କିଛି ଦିନ ଆମର ଗୃହରେ ରୁହନ୍ତୁ। ଏଇ ପ୍ରାର୍ଥନାଟା କରିବା ପାଇଁ ନମସ୍କାର କରୁଛନ୍ତି ପ୍ରଥମେ ପ୍ରଥମେ ପ୍ରଣାମ କରୁଛନ୍ତି ନମ ଇତି ପ୍ରଣମିତୁ। ଆକୁଣ୍ଠ ବେଦ ସହ କହିଲେ ଅପରିଚ୍ଛିନ୍ନ ଜ୍ଞାନ ଇତି। ଭଗବାନଙ୍କ ଜ୍ଞାନର କେବେ ହେଲେ ବାଧା ନାହିଁ, ଜ୍ଞାନ କେବେ ହେଲେ କମିଯାଏ ନାହିଁ। ଭଗବାନଙ୍କର ଅପୂର୍ଣ୍ଣ ନୁହନ୍ତି, ସେ ପୂର୍ଣ୍ଣ ପୂର୍ଣ୍ଣ ଜ୍ଞାନ ତାଙ୍କର ରହିଛି। ଜ୍ଞାନ ଇତି କିମ୍ ଅନେକ ଜ୍ଞାପ୍ୟ। ତେଣୁ ପ୍ରଭୁ ଏ କହିବାର ଉଦ୍ଦେଶ୍ୟ ହେଉଛି କ'ଣ, ପ୍ରଭୁ ମୁଁ ଆପଣଙ୍କୁ କ'ଣ ଜଣେଇବି, ଆପଣ ସବୁ ଜାଣନ୍ତି ଅନ୍ତର୍ଯ୍ୟାମୀ ଭଗବାନ, ସେ ସବୁ ଜାଣ ହୃଦୟ କଥା ସେ ଜାଣନ୍ତି। ତେଣୁ ଏ ଭାବ ଯେଉଁ ଅକୁଣ୍ଠ ଅକୁଣ୍ଠ ମେଧସ କହିବାରେ ବହୁଳାସଙ୍କର ମନର ଭାବ ହେଉଛି କ'ଣ ନା ଆପଣଙ୍କର ଜ୍ଞାନ ଅପରିଚ୍ଛିନ୍ନ, ଆପଣ ସବୁ ଜାଣନ୍ତି। ଭଗବତ ଗୀତା ସପ୍ତମ ଅଧ୍ୟାୟରେ ମଧ୍ୟ ଭଗବାନ କହିଲେ ବେଦାହମ ସମତି ତାନି ବର୍ତ୍ତମାନାଣି ଚ ଅର୍ଜୁନ ଭବିଷ୍ୟାଣି ଚ ଭୂତାନି ମହାନ୍ତୁ ବେଦନ କଶ୍ଚନ। ଭଗବାନ ସବୁକିଛି ଜାଣନ୍ତି, ଅତୀତ ବର୍ତ୍ତମାନ ଏବଂ ଭବିଷ୍ୟତ ସବୁକିଛି ଜାଣନ୍ତି। ଏମିତି କିଛି ନାହିଁ ଭଗବାନ ଭୁଲିଗଲେ କିଛି ବା ତାଙ୍କର ଜ୍ଞାନ ନାହିଁ ହେଉନାହିଁ, ସବୁ ଜ୍ଞାନ ଅଛି। କିନ୍ତୁ ଉଦ୍ଧବକୁ ସେ ପଚାରନ୍ତି କ'ଣ କରିବା ଉଦ୍ଧବ, ଉଦ୍ଧବ ସେ ଭଗବାନ ବିରହରେ ଉଦ୍ଧବ ଏଇଟା ଚିନ୍ତା ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ସବୁ କଥା ପ୍ରଥମ ଚାରୋଟି ଅଧ୍ୟାୟରେ। ତେଣୁ ଭଗବାନ ସବୁ ପୂର୍ଣ୍ଣ ଜ୍ଞାନ ଜ୍ଞାନମୟ, ସବୁ ଜାଣନ୍ତି। କୋଟି କୋଟି ବର୍ଷ ତଳେ କ'ଣ ହେଇଥିଲା, କୋଟି କୋଟି ବର୍ଷ ପରେ କ'ଣ ହେବ, ଏମିତି ବିଦ୍ୱାନମାନେ ବୁଝିପାରିବେ ନାହିଁ। ଆମର କର୍ମଫଳ ଯେଉଁ ଭଗବାନ ଦେଉଛନ୍ତି ଭଗବତ ଗୀତାରେ ଚତୁର୍ଥ ଅଧ୍ୟାୟ ନା କେଉଁଥିରେ କହିଛନ୍ତି ଭଗବାନ କିଂ କର୍ମ କିଂ ଅକର୍ମ ଇତି କବୈପି ଅତି ଅତ୍ରମୋହିତା। ତମେ କର୍ମଣି ଅପି ବୋଧବ୍ୟମ ବୋଧବ୍ୟମ ସେ ବିକର୍ମଣ ଅକର୍ମଣ ସେ ବୋଧବ୍ୟମ ଗହନା କର୍ମଣ ଗତି। କର୍ମ କିଏ କେଉଁ କର୍ମ କଲେ କିଏ କେଉଁ ଫଳ ପାଇବ ବିଦ୍ୱାନ ଲୋକମାନେ ମଧ୍ୟ ଜାଣିପାରନ୍ତି ନାହିଁ। ଗହନା କର୍ମଣ ଗତି, କୋଟି କୋଟି ବର୍ଷ ତଳର ଜଣେ କ'ଣ କରିଥିଲା, ସେ କର୍ମ କରିଥିଲା, ତାର ଫଳ ମଧ୍ୟ ଏବେ ତ ମିଳିପାରିବ ଭଗବାନ ସେ ସେ ଜାଣନ୍ତି। ମାଷ୍ଟର ପ୍ଲାନ୍ ରହିଛି ଭଗବାନଙ୍କର, ଏତେ କେତେ ଜୀବ ରହିଲେଣି, କୋଟି କୋଟି ଜୀବ ରହିଲେଣି, କୋଟି କୋଟି ବ୍ରହ୍ମାଣ୍ଡ ରହିଲାଣି, ସମସ୍ତଙ୍କର କୋଟି କୋଟି ଜନ୍ମ ପୂର୍ବର କଥା ପରର କଥା ସବୁ ସେ ଜାଣନ୍ତି ଭଗବାନ। ଆମେ ଚିନ୍ତା କଲେ ଆମେ ପାଗଳ ହେଇଯିବା, ସେ ସବୁ ରହିଛି। ତେଣୁ ଏହି ପ୍ରସଙ୍ଗରେ ଗୋଟେ କଥା ଆସେ ମହାଭାରତରେ, କୁନ୍ତିଦେବୀ କୁନ୍ତିଦେବୀଙ୍କର ଯେତେବେଳେ ଶହେ ପୁତ୍ର ମୃତ୍ୟୁବରଣ କଲେ ସେତେବେଳେ ସେ ଭଗବାନ ପ୍ରଶ୍ନ ପଚାରିଲେ ଆଜ୍ଞା, ହଁ ସରି ଗାନ୍ଧାରୀ ଗାନ୍ଧାରୀ ସେ ପ୍ରଶ୍ନ ପଚାରିଲେ, ସେ କହିଲେ ସେ ଜଣେ ସତୀନାରୀ ଥିଲେ, କହିଲେ ସାତ ଜନ୍ମର ପୂର୍ବ ବୃତ୍ତାନ୍ତ ତାଙ୍କର ଥିଲା ମନେ ଥିଲା, ସେ କୌଣସି ପାପ କରିନଥିଲେ। ତେଣୁ ସେ କହିଲେ ମୁଁ ତ କୌଣସି ପାପ କରିନଥିଲି ଆଉ ମୋର ଆଗରେ ସାମ୍ନାରେ ମୋର ପୁତ୍ରମାନଙ୍କୁ ହିଁ ମୃତ୍ୟୁବରଣ କଲେ, ତେଣୁ ଭଗବାନ ତାଙ୍କ ପୂର୍ବ ଶହେ ଜନ୍ମ ତଳର କଥା ମନେ ପକାଇଦେଲେ। ଶହେ ଜନ୍ମ ତଳେ ସେ ଜଣେ ରାଜକୁମାରୀ ଥିଲେ, ତେଣୁ ସେ ରାଜକୁମାରୀ ଥିଲାବେଳେ ଯେତେବେଳେ ରାଜ ଉଦ୍ୟାନରେ ସ୍ନାନ କରିବା ପାଇଁ ଯାଇଥିଲେ ସେହି ସମୟରେ ଗୋଟେ କଇଁଚ ଅଣ୍ଡା ଦେଇଥିଲା, ସେ ଅଣ୍ଡାରେ ସବୁ ଶହେଟି ଛୁଆ ଥିଲା ତାର, ତେଣୁ ଇଏ ରାଜକୁମାରୀ ତାକୁ ଦଳି ଦେଇଥିଲେ, ତେଣୁ ସେ କଇଁଚ ଅଭିଶାପ ଦେଇଥିଲା, ସେ ଅଭିଶାପ ବର୍ତ୍ତମାନ ସେ ଫଳପ୍ରାପ୍ତ ହେଉଛନ୍ତି। ଏଭଳି ଭଗବାନ ମାଷ୍ଟର ପ୍ଲାନ୍ ରହିଛି, ଆମେ ଚିନ୍ତା କରିପାରିବା ନାହିଁ ଏମିତି ଜଣେ କରୁଛି। ତେଣୁ ଆମର ଭାଗବତ ମଧ୍ୟ ଭୀଷ୍ମଦେବ କଥା କହିଲେ, ଭଗବାନ କିଭଳି ଭାବେ ବ୍ୟବସ୍ଥା କରୁଛନ୍ତି, ସେଟ୍ କରିଛନ୍ତି ସବୁ, କ'ଣ କେମିତି କ'ଣ ହବ ଆମେ ବୁଝିପାରିବୁ। ଆମ କଥା ଛାଡ଼ନ୍ତୁ, ମହାନ ମହାନ ମାନେ ମହାଜନମାନେ ମଧ୍ୟ ବୁଝିପାରନ୍ତି ନାହିଁ ଭୀଷ୍ମଦେବଙ୍କ କଥା କହୁଛନ୍ତି। ଭାଗବତ ପ୍ରଥମ ସ୍କନ୍ଧ ନବମ ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯାଇଛି ଯେ ଯେତେବେଳେ ଯୁଧିଷ୍ଠ ମହାରାଜ ମହାଭାରତ ଯୁଦ୍ଧ ଜୟଲାଭ କଲା ପରେ ପାଣ୍ଡବମାନେ ଯୁଧିଷ୍ଠ ମହାରାଜ ସମଗ୍ର ପୃଥିବୀର ସମ୍ରାଟ ହେଇଥାନ୍ତେ, କିନ୍ତୁ ମହାଭାରତ ଯୁଦ୍ଧ ପରେ ଯୁଧିଷ୍ଠ ମହାରାଜଙ୍କର ଶୋକ ଦୂର ହେଲା ନାହିଁ। जदियो भगवत गीता ज्ञान से प्राप्त होते अर्जुन से ज्ञान प्राप्त होह दूर हो गला किंतु युधिष्ठिर महाराज शोक दूर है भगवान पुणी उपदेश दे मुनि ऋषि महान उपदेश दे कि शोक बढ़ी बढ़िका गला कमला ना ये अद्भुत लीला तेणु भगवान आणिक आसिले भीष्मदेव पाख भीष्मदेव सरसज्जार रही थे चालीस दिन ना केत दिन हो गला सरस्वती कुरुक्षेत्र सरसज्जार रही सेमती तेणु पांडव मान मुनि ऋषि मान भगवान निजे जाऊँगी से कुरुक्षेत्र को हस्तिनापुर कुरुक्षेत्र को जाऊँगी से भीष्मदेव देखिले उपयुक्त आतिथ्य प्रदान कले से सरसज्जा रहीकि आतिथ्य प्रदान कले ये आम वर्णना कर कि भाव आप वर्णना कर श्रुतदेव कि आतिथ्य प्रदान करेंगे से बहुत धन ना राजा भर ऐश्वर्य ना जो प्रजा से किंतु से बहुत सुंदर भाव आतिथ्य प्रदान करेंगे तेणु आम देखा भीष्मदेव सब आतिथ्य प्रदान कर सम्मान जल कि मनरे सम्मान जनइले भाव आतिथ्य प्रदान कले सब कथा रही प्रसंग में कहा प्रथम स्कंद नवम अध्याय भीष्मदेव कौन युधिष्ठिर महाराज को देखिक कहते जत कौन जत धर्मसूत राजा गधापाणी ब्रुकोदर कृष्ण स्त्री गांडीव चाप सुहृत कृष्ण तत विपद भीष्मदेव आश्चर्य भगवान लीला तेनाली बुझीपर ना जत्र धर्मसूत राजा धर्मसूत कहले युधिष्ठिर महाराज धर्मराज पुत्र जमराज पुत्र से युधिष्ठिर महाराज एवं तापर किए ब्रुकपाणी गदाधर ब्रुकपाणी रही गदापाणी ब्रुकोधर गदा धरी ब्रुकोधर कहले भीम गदा धरी प्रसिद्ध गदा रही भीमंकर एवं कृष्ण स्त्री गांडीव चाप गांडीव धारण करी कृष्ण अर्जुन गोटे नाम कृष्ण सी अच्छा एवं श्रुहत कृष्ण भगवान श्रुहत कृष्ण किंतु तथा तत्व विपद से विपद रही ये गोटे प्रश्न भीष्मदेव पचार उत्तर किए दे सी निजे पर श्लोक कौन नैश्य करचित राजन पुमान वेद विदिषितम जद विजिज्ञासया युक्ता मुह्यंती कवयो की भगवान लीला हे राजन भीष्म भीष्मदेव कौन युधिष्ठिर महाराज हे राजन नहीं अस्य करिचित पुमान वेद विदिषितम जाने जानी पारिबो नहीं पुमान जानी पारे भगवान किभली भाव रे सब काहि करसंदी पुमान वेद विदिषितम जद विजिज्ञासया युक्ता यदि जड़े जिज्ञासा कर विशेष भाव जिज्ञासा कर चाहब मुहंती कवयोपी विद्वान मान मोह जाती अन्न मान कथा कौन कहवा विद्वान मान तेणु आचार्य मान टीकार कही भगवान कहीं पांडव मान पुत्र मान हत्या कले द्रोण द्रोण अश्वत्थामा द्वारा हत्या करेले ये भगवान करेले से भाई भाव में अश्वत्थामा को जो अस्त्र धरिकी से जो हत्या करेले अश्वत्थामा जो अस्त्र धारण कले से भगवान करेले भीम भीष्मदेव भगवान जन महाजन ये प्रिय हत्या करेले निज भवणी सुभद्रा पुत्र अभिमन्यु को हत्या करेले ये सब भगवान लीला जन बुझीपरब ना यह सब रही लीला भगवान विद्वान मान मोह जाती तेणु सब आम चिंता करवा आम जो भगवान जहाँ कर भगवान कृपा ये भक्तिर गोटे अंग 64 अंग रही गोटे अंग हूँ कृपेक्षण सब अवस्था आम भगवान कृपा को ईक्षण करवा जहाँ जो अवस्था होना कहीं भगवान कृपा दुईट श्लोक अच्छा भागवतम भक्ति स्वामी सुंदर रूप गोस्वामी दुईट जाक उद्धार कर प्रसिद्ध श्लोक हूँ 10-14 अध्याय अच्छी ब्रह्मा कहते श्लोकटी तत्नुकंपा सुसमीक्षण भुंजान एवात्मकृत विपाक हृदभाग वपुर विदधन नमस्ते जीवित जो मुक्ति प्रदेश दाय भाग ये भगवान कृपा तत्य अनुकंपा ये अनुकंपा પણ સુસમિક્યમાન આમે જે ઠીક ભાવે ચિંતા કર્યા સમીક્ષા કર્યા સુસમીક્ષા કરવા આમે જો વિભિન્ન પ્રકાર દુઃખ કષ્ટ ભોગ કરુછે એ આમર કૃતં વિપાકમ କିଛି ପାପ କାର୍ଯ୍ୟ କରିଥିଲେ ଯେଉଁଥିପାଇଁ ଆମେ ଫଳ ଭୋଗ କରୁଛେ ଏହିଭଳି ଭାବରେ କାୟ ମନ ବାକ୍ୟରେ ହୃଦଭାଗ ପୂର୍ବ ବିଧସନ ନମ ଭଗବାନ ପ୍ରଣାମ କରିକି ଆମେ ରହିବା ଜୀବନ ଧାରଣ କରିବା ତାହେଲେ ଯିବେ ତ ଯେଉଁ ମୁକ୍ତିପଦ ସଦାୟ ଭାଗ ଏହିଭଳି ଭାବରେ ଯେଉଁମାନେ ଜୀବନ ଧାରଣ କରିବେ ସେ ମୁକ୍ତିପଦ ପ୍ରାପ୍ତ ହେବା ପାଇଁ ହକଦାର ହେଇଯିବେ ଏହି ଶ୍ଳୋକଟି ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ ବ୍ରହ୍ମା କହୁଛନ୍ତି ଭଗବାନଙ୍କୁ ସ୍ତୁତିରେ କହିଛନ୍ତି ତେଣୁ ସବୁ ଅବସ୍ଥାରେ ଆମେ ଦେଖିବା ଭଗବାନ କୃପା ସବୁ ଅବସ୍ଥାରେ ଆଉ ଗୋଟେ ଶ୍ଳୋକରେ ପଞ୍ଚମ ସ୍କନ୍ଧରେ ଏକୋଇଶ ଅଧ୍ୟାୟରେ ଏଇଟା ପୃଥୁ ମହାରାଜ କହୁଛନ୍ତି ସେ ଯଥା ବାଳଂ ଚରେତ୍ ପିତା ସ୍ୱୟଂ ସ୍ୱୟଂ ହିତଂ ପିଲାର ହିତ କରିବା ପାଇଁ ଯେଉଁଭଳି ଭାବରେ ଭଗବାନ କାର୍ଯ୍ୟ କରନ୍ତି ଆମେ ସବୁବେଳେ ଏଇଟା ଚିନ୍ତା କରିବା କୃପେକ୍ଷଣ ଏ ଭକ୍ତିରେ ଯେଉଁ 64 ଅଙ୍ଗ ଅଛି ତା ଦେହରେ ଇଏ ଗୋଟେ ଅଙ୍ଗ କୃପେକ୍ଷଣ ତେଣୁ ଇଏ ଯେଉଁ ରହିଛନ୍ତି ଏ କଥା କାହିଁକି ଆସିଲା ନା ଆମର ଯେଉଁ ମନର ଭାବ ଅଛି ସେଇ ଭାବକୁ ପ୍ରକାଶ କରିବା ପାଇଁ ଏଇଟା କହିଲେ ଶିବା ସନାତନ ଗୋସ୍ୱାମୀ କହୁଛନ୍ତି ପରିଚ୍ଛିନ୍ନ ଜ୍ଞାନ ଏତି କିମ୍ ଅନେଇ କ୍ୟା ପ୍ରିୟ ପ୍ରଭୁ ଆପଣ ସବୁ ଜାଣନ୍ତି ମୁଁ ଆଉ କ'ଣ ଆପଣଙ୍କୁ କହିବି ଜ୍ଞାପନ କରିବି କ'ଣ ପ୍ରଭୁ ମୋର ହୃଦୟର କଥା ଆପଣ ଜାଣନ୍ତି ମୁଁ ଚାହୁଁଛି ଆପଣ କିଛି ଦିନ ଏଠି ରୁହନ୍ତୁ ଆମର ଗୃହରେ ଏଇଭଳି ନିବେଦନ କରିବେ ତ୍ୱମିତି ଭାବ କିଞ୍ଚ ଲୋକହିତାର୍ଥ ମଧ୍ୟପି ବଦ୍ରିକାଶ୍ରମେ ନିଜ ରୂପେଣେ ନିଜ ରୂପେଣେ କେନ ତପ୍ୟ ତପମାନେତ୍ୟାହ ନାରାୟଣ ଆଏ ନାରାୟଣ ଶବ୍ଦ କାହିଁକି ବ୍ୟବହାର କରାଗଲା ନା ପ୍ରଭୁ ଆପଣ ଲୋକହିତ କରିବା ପାଇଁ ରହିଛନ୍ତି କାହିଁକି ଭଗବାନ ସବୁ ଲୀଳା କରୁଛନ୍ତି ପରିତ୍ରାଣାୟ ସାଧୁ ନା ଲୋକମାନଙ୍କର ହିତ କରିବା ପାଇଁ କାର୍ଯ୍ୟ କରୁଛନ୍ତି ଭଗବାନ ଏମିତିକି ବିନାଶ ଦୁଷ୍କୃତମାନଙ୍କୁ ବିନାଶ କଲେ ମଧ୍ୟ ତାଙ୍କର ହିତ କରୁଛନ୍ତି ଭଗବାନ ଲୋକହିତାୟ ଜଗଦ୍ହିତାୟ କୃଷ୍ଣାୟ ଜଗଦ୍ହିତାୟ କୃଷ୍ଣ ଜଗତର ହିତ କରିବା ପାଇଁ ଆସୁଛନ୍ତି ଭଗବାନ ସବୁ କାର୍ଯ୍ୟ ଭଗବାନ ଜଗତର ହିତ କରିବା ପାଇଁ କରୁଛନ୍ତି ତେଣୁ ଇଏ କହୁଛନ୍ତି ସେଇଟା ଲୋକହିତାର୍ଥ ଅଧ୍ୟାପି ବଦ୍ରିକାଶ୍ରମେ ମଧ୍ୟ ବର୍ତ୍ତମାନ ମଧ୍ୟ ବଦ୍ରିକାଶ୍ରମ ରହିଛନ୍ତି ତପସ୍ମରଣ କରୁଛନ୍ତି ଏବଂ ନିଜ ରୂପେଣ ଏକେନ ଭଗବାନ ନିଜର ରୂପ ନିଜକୁ ବିସ୍ତାର କରିକି ସେଇଠି ତପସ୍ୟା କରୁଛନ୍ତି ତପ ତପ୍ୟମାନାୟ ତିଆ ନାରାୟଣାୟ ନାରାୟଣ କହିବାର ଉଦ୍ଦେଶ୍ୟ ହେଉଛି କ'ଣ ନା ପ୍ରଭୁ ଆପଣ ଜଗତର ହିତ କରିବା ପାଇଁ ତପସ୍ୟା କରୁଛନ୍ତି ଆଉ ମୋର ହିତ କରିବେ ନାହିଁ ଆମର ଗୃହରେ ଅବସ୍ଥାନ କରିବେ ନାହିଁ ଏ ଭାବ ଏହିଭଳି ଭାବେ ପ୍ରାର୍ଥନା କରାଯାଏ ଡାଇରେକ୍ଟ ସିଧାସଳଖ କହିବା ଦରକାର ନାହିଁ ଇନଡାଇରେକ୍ଟ ଭଗବାନ ସବୁ ବୁଝିପାରନ୍ତି ତେଣୁ ଏଇଟା ଶିବା ସନାତନ ଗୋସ୍ୱାମୀ କହୁଛନ୍ତି ବୈଷ୍ଣବ ତୋଷଣୀରେ ବୃହତ ବୈଷ୍ଣବ ତୋଷଣୀରେ ନାରାୟଣ ଏ ଋଷୟେ ଜଟ ମଣ୍ଡଳ ଧାରଣାଧୀନ ତପସ୍ୱୀ ବେଶା କିଭଳି ରହିଛନ୍ତି ନରନାରାୟଣ ଜଟ ଧାରଣ କରିଛନ୍ତି ଜଟମଣ୍ଡଳ ଧାରଣ କରିଛନ୍ତି ତପସ୍ୱୀ ବେଶରେ ରହିଛନ୍ତି ଭଗବାନ ସେ ଭଗବାନ ତପସ୍ତରଣ କରୁଛନ୍ତି ଏବଂ ଅତୋ ଅସ୍ମାକମପି ହିତଂ କର୍ତ୍ତୁମ୍ ଅରସିତି ଭାବ ତେଣୁ ପ୍ରଭୁ ଆପଣ ମଧ୍ୟ ଆମର ହିତ କରନ୍ତୁ ଆମର ଗୃହରେ କିଛି ଦିନ ଅବସ୍ଥାନ କରନ୍ତୁ ଏଇଭଳି ଭାବରେ ଏ ଶ୍ଳୋକଟି ରହିଛି ତେଣୁ ଆମେ କଥାକୁ ବିଶ୍ରାମ ଦେବା ପୂର୍ବ 2 ମିନିଟ୍ ଭଗବାନ ନାମ କୀର୍ତ୍ତନ କରି କଥା ବିଶ୍ରାମ ଦେବା
Hare Ram, Hare Ram, Ram Ram, Ram.